ଚମତ୍କାର ଖଳା ମଝିରେ ମେରି କୁ। पश्चिम मुखे न बसिब थाई लक्ष्मी सांताणी सेठु जी बेटी पड़ाई
भोजन कर जे अंधार भितरे असंतुष्ट होई थांते लक्ष्मी से ठारे
ରଖିବା ଯତ୍ନ କଲେ, ରତ୍ନ ପଲଙ୍କରେ ନେଇ ବସାଇ ରଖିଲେ, ବୁଝିଗଲେ ଦୁଇ ଭାଇ ଛୁଆ କି ଅଛୁଆ, ଶ୍ରିୟା ଚଣ୍ଡାଳୁଣୀର ଅଟେ ଦୁନିଆ, ଶ୍ରିୟା ଚଣ୍ଡାଳୁଣୀ ପରି ହେଲେ ପରିଷ୍କାର, ଲକ୍ଷ୍ମୀଙ୍କର କୃପା ହବ ଅତି ଚମତ୍କାର। ଭିକାରୀ ଆସିଲେ ବସେ।